श्लोकसद्वयी तस्मात् त्रिणी पदानि एतावतेव सिद्धोऽहम् वित्तं यावत् प्रयोजनम् राजन दाता मानते श्रेष्ठ आपल त्रिपाद भूमि प्रार्थना कर दान फल संतुष्ट हो कारण प्रयोजन अनुरूप गीत ही संसार सुख प्रदान करे भारत नहीं गति स्वरूप भारत अच्छे आम देखा कर कहले बड़ी महाराज को भगवान एक कथा कह बड़ी महाराज हसी हसी कहले बेस तुम जहाँ इच्छा ताहा ग्रहण करापर बामदेव को भूमिदान करने संकल्प करने उद्देश्य से जलपात्र ग्रहण कले शुक्राचार्य से विष्णु को अभिप्राय बुझी भगवान बामदेव को सबकि दान करने को उद्यत निज शिष्य को कहले ब्रह्मचारी अभ्यास रूप साक्षात भगवान विष्णु अटंती कश्यप मुनि अदिति पुत्र रूपे ये देवता मान कार्य साधन करने आविर्भूत होती भूमिदान प्रतिश्रुति तुम्हें जो भयंकर परिस्थिति प्राप्त हो तुम्हें जान नहीं प्रतिश्रुति तुम पक्ष मन कर ତାଫଳରେ ବ୍ୟକ୍ତିମାନଙ୍କର ଅତ୍ୟନ୍ତ ଅନିଷ୍ଟ ହେବ। ତେଣୁ ଆଦର୍ଶକ ବତିଶରେ ଏଇଠି ଉପାଦାନ ପ୍ରଭାବ ଦେଇଛନ୍ତି, ଏସବୁ ପାଠ କରିବା ଆମେ। ଏସ ଯେ ସ୍ଥାନ ଐଶ୍ୱର୍ଯ୍ୟ ଶ୍ରିୟମ ତେଜୋଦଶ ଦାସ୍ୟ ମାୟା ମାଣରି। ଅର୍ଥାତ୍ ଏଇ କପଟ କର୍ମଚାରୀ ବ୍ୟକ୍ତି ଜଣକ ହେଉଛନ୍ତି ଭଗବାନ ଶ୍ରୀହରି, ଯିଏ ତୁମର ରାଜ୍ୟ ଐଶ୍ୱର୍ଯ୍ୟ ଶ୍ରୀ ତେଜ ଯଶ ଏବଂ ଜ୍ଞାନ ସବୁ ହରଣ କରିବା ପାଇଁ ଏଠାକୁ ଆସିଛନ୍ତି। ତୁମର ସର୍ବସ୍ୱ ଅପହରଣ କରି ସେ ତାହା ତୁମର ଶତ୍ରୁ ଇନ୍ଦ୍ରକୁ ଦାନ କରିବେ। ଏସବୁ ଭାରତରେ ସେ ଗୋପାଳ ମହାଜ କହୁଛନ୍ତି ଯେ ଶ୍ରୀ ବିଶ୍ୱନାଥ ଠାକୁର ଏହି ପ୍ରସଙ୍ଗରେ କହିଛନ୍ତି ଯେ ହରି ଶବ୍ଦର ଅର୍ଥ ହରଣକାରୀ। କେହି ଯଦି ଭଗବାନ ଶ୍ରୀହରିଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି ତାହେଲେ ସେ ତାଙ୍କର ସମସ୍ତ ଦୁଃଖ ହରଣ କରନ୍ତି ଏବଂ ପ୍ରଥମେ ଆପାତ ଦୃଷ୍ଟିରେ ମନେ ହୁଏ ଯେପରି ସେ ତାଙ୍କର ଜଳ ସମ୍ପଦ ଯଶ ବିଦ୍ୟା ସୌନ୍ଦର୍ଯ୍ୟ ହରଣ କରୁଛନ୍ତି। ସେମାନେ ଭାଗବତରେ ଦଶମ ସ୍କନ୍ଧ ଅଠାଇଶ ଅଧ୍ୟାୟ ଶ୍ଳୋକ ଆଠ ଉଲ୍ଲେଖ କରାଯାଇଛି ଯେ ଯଶ୍ୟାମ ଗୁଣାମି ହରିଶ୍ୟତ ଧନଶନି। ଯୁଧିଷ୍ଠିର ମହାରାଜ ଭଗବାନ କହିଛନ୍ତି ଭକ୍ତଙ୍କ ପ୍ରତି ମୋର ପ୍ରଥମ ଅନୁଗ୍ରହ ହେଉଛି ଯେ ମୁଁ ତାଙ୍କର ସମସ୍ତ ଧନ ଅପହରଣ କରିନିଏ, ବିଶେଷ କରି ଜଳ ଐଶ୍ୱର୍ଯ୍ୟ ହିଁ ହରଣ କରିଥାଏ। ଏହା ଐକାନ୍ତିକ ଭକ୍ତଙ୍କ ପ୍ରତି ଭଗବାନଙ୍କର ବିଶେଷ କୃପା। ନିଷ୍ଠାପରାୟଣ ଭକ୍ତ ସର୍ବୋପରି ଶ୍ରୀକୃଷ୍ଣଙ୍କୁ ଚାହାନ୍ତି ଏବଂ ତତ୍ସହିତ ସେ ଜଳ ଐଶ୍ୱର୍ଯ୍ୟ ପ୍ରତି ମଧ୍ୟ ଆସକ୍ତ ଥାଆନ୍ତି, ଯାହା ତାଙ୍କ ଭକ୍ତିର ପ୍ରଗତି ପ୍ରତିରେ ପ୍ରତିବନ୍ଧକ ଅଟେ। ତେଣୁ ଭଗବାନ ତାଙ୍କର ସମସ୍ତ ସମ୍ପଦ ଛଳନାପୂର୍ବକ ହରଣ କରିଥାନ୍ତି। ଏଠାରେ ଶୁକ୍ରାଚାର୍ଯ୍ୟ କହୁଛନ୍ତି ଯେ ଏହି ବ୍ରାହ୍ମଣ ବ୍ରହ୍ମଚାରୀ ବଳି ମହାରାଜଙ୍କର ସବୁକିଛି ହରଣ କରିନେବେ, ତଦ୍ୱାରା ସେ ଇଙ୍ଗିତ ଦେଉଛନ୍ତି ଯେ ଭଗବାନ ସମସ୍ତ ଜଳ ସମ୍ପଦ ଏପରିକି ମନକୁ ମଧ୍ୟ ହରଣ କରିନେବେ। କେହି ଯଦି ନିଜ ମନକୁ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ଅର୍ପଣ କରନ୍ତି ଶରୀର ମନ କୃଷ୍ଣ ପଦାରବିନ୍ଦ ହେଉ ତାହେଲେ ସ୍ୱଭାବ ସେ ତାଙ୍କ ପ୍ରସନ୍ନତା ବିଧାନ ପାଇଁ ସବୁକିଛି ସମର୍ପଣ କରିବେ। ବଳି ମହାରାଜ ଯଦିଓ ଥିଲେ ଭଗବାନଙ୍କର ଭକ୍ତ, ତଥାପି ସେ ଜଳ ସମ୍ପଦ ପ୍ରତି ଆସକ୍ତି ଥିଲେ ଏବଂ ତେଣୁ ଭଗବାନ ତାଙ୍କ ପ୍ରତି ଅତ୍ୟନ୍ତ କୃପା ପ୍ରବେଶ ହୋଇ ବ୍ରାହ୍ମଣ ରୂପରେ ଆବିର୍ଭୂତ ହୋଇଥିଲେ ଏବଂ ତାଙ୍କ ପ୍ରତି ବିଶେଷ ଅନୁଭବ ପ୍ରଦର୍ଶନ କରି ତାଙ୍କର ସମସ୍ତ ଜଳ ସମ୍ପଦ ଏପରି ତାଙ୍କ ମନକୁ ମଧ୍ୟ ହରଣ କରିଲେ। ତେଣୁ ସର୍ବପ୍ରଥମେ ଆମର ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ମାତୃବୃନ୍ଦକୁ ଆନ୍ତଃରାଷ୍ଟ୍ରୀୟ କୃଷ୍ଣ ଭଗବାନ ସଂଘ ଭୁବନେଶ୍ୱର ଶାଖା ତରଫରୁ ଆମେ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ବିଶେଷ ଭାବରେ ଆମର ମଧ୍ୟ ଆସିଛନ୍ତି ଇସ୍କନ ନାୟକ ବର୍ତ୍ତମାନ ଆମେ ଏଇ ଭାଗବତର ଅଷ୍ଟମ ସ୍କନ୍ଧ ଏଇ 19 ଅଧ୍ୟାୟରେ ଏଇ ଶୀର୍ଷକ ହେଉଛି ଯେ ବଳି ମହାରାଜଙ୍କ ନିକଟରୁ ବାମଦେବଙ୍କର ଦାନ ଭିକ୍ଷା ଭଗବାନ ଛଳନା କରି ଏ ଭିକ୍ଷା କରୁଛନ୍ତି। ତେଣୁ ସେ ଯେତେବେଳେ ମାଗିଛନ୍ତି ବଳି ମହାରାଜ ମଧ୍ୟରେ ସେ ବହୁତ କିଛି ଦାନ ଆମଠୁ ଗ୍ରହଣ କରିବେ, କାରଣ ବଳି ମହାରାଜ ହେଉଛନ୍ତି ବହୁତ ତ୍ରିଲୋକର ତ୍ରିଲୋକର ଅଧୀଶ୍ୱର ସିଏ। ତେଣୁ ବାମନଦେବ ଦେଖି ସେ ଜାଣିନାହାନ୍ତି ଭଗବାନ ବୋଲି, କିନ୍ତୁ ତାଙ୍କର ତେଜ ବନାକରନ୍ତି ତାଙ୍କର ତେଜରେ ଭୃଗୁବଂଶ ଯଦି ବ୍ରାହ୍ମଣମାନେ ସବୁ ଥିଲେ ତାଙ୍କର ତେଜ ସବୁ ନିଷ୍ପ୍ରଭ ହୋଇଯାଇଛି, ଏତେ ତେଜ ରହିଛି ତାଙ୍କର ସେ ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି। ଭଗବାନଙ୍କର କହିଲେ ଭାଗବତ ବର୍ଣ୍ଣନା କରାଯାଇଛି ଆମର ବ୍ରହ୍ମ ସଂହିତାରେ ଯେ ଯଶ ପ୍ରଭା ପ୍ରଭବତ ଜଗଦଣ୍ଡ କୋଟି କୋଟି ସେ ସବୁ ସିଧାଦି ବିଭୂତି ଭିନ୍ନ ତଦ୍ରହ୍ମ ନିଷ୍କଳମନ୍ତ ଅଶେଷ ଭୂତମ ଗୋବିନ୍ଦ ମହାପୁରୁଷଙ୍କର। ଭଗବାନଙ୍କ ଶରୀରର ଅଙ୍ଗକାନ୍ତିରୁ ଯେଉଁ ଆଲୋକ ଆସୁଛି ସେଇ ଆଲୋକରେ କୋଟି କୋଟି ଜଗଦଣ୍ଡ କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡ ଆଲୋକିତ ହେଉଛି। ଏ ସୂର୍ଯ୍ୟଙ୍କର ଆଲୋକ ଚନ୍ଦ୍ରର ଆଲୋକ ସବୁକିଛି ତାଙ୍କଠାରୁ ଭଗବାନଙ୍କର ଆସିଛି। ତେଣୁ ଭଗବାନ ଯେଉଁ ତେଜ ରହିଛି ସେ ତେଜରେ ସେଠିକାର ଯେଉଁ ଯେତେ ବ୍ରାହ୍ମଣ ମାନେ ଅଛନ୍ତି ଭୃଗୁବଂଶୀ ବ୍ରାହ୍ମଣ ମାନେ ଯେଉଁମାନେ ଯଜ୍ଞ କରୁଛନ୍ତି ନର୍ମଦା ନଦୀରେ ସେମାନେ ସବୁ ନିଷ୍ପ୍ରଭ ହୋଇଯାଇଛନ୍ତି। ତେଣୁ ବଳି ମହାରାଜ ଯେତେବେଳେ ତାଙ୍କୁ ଦେଖୁଛନ୍ତି ତାଙ୍କ ପ୍ରତି ତାଙ୍କର ଟିକେ ଆକର୍ଷଣ ଆସିଛି, ତେଣୁ ସେ ଚାହୁଁଛନ୍ତି ଯେ ସେ ଯାହା ମାଗିଲେ ମୋତେ ମୁଁ ଦେବି ପ୍ରଦାନ କରିବି, ଏଭଳି ଭାବେ ତାଙ୍କ ମନରେ ଧାରଣା ହୋଇଛି। କିନ୍ତୁ ଭଗବାନ ଯେଉଁ ମାଗୁଛନ୍ତି କ'ଣ ମାଗୁଛନ୍ତି ନା ପଦତ୍ରୟ ଏଠି ଯେଉଁ ବନା କରନ୍ତି ତସ୍ମାତ୍ ତ୍ରି ପଦାନ ଏ ତିନୋଟି ପାଦ ଭଗବାନ ମାଗୁଛନ୍ତି, ତିନି ପାଦ ଭୂମି ଭଗବାନ ମାଗୁଛନ୍ତି। ତିନୋଟି ପାଦ ଭୂମି ଶୁଣିକରି ବଳି ମହାରାଜ ଚିନ୍ତା କରୁଛନ୍ତି ଯେ ତିନି ପାଦ ଭୂମି ନେଇକି କ'ଣ ଅଛି କ'ଣ କେତେ ବଡ଼ ଭୂମି ପାଇବେ, ଛୋଟ ଛୋଟ ପାଦ ବାମନ ଉପରେ ଆସିଛନ୍ତି ଛୋଟ ଛୋଟ ପାଦ ତେଣୁ ସେ କହୁଛନ୍ତି ଭଗବାନ ଯେତେବେଳେ ବଳି ମହାରାଜଙ୍କୁ ଭିକ୍ଷା କରୁଛନ୍ତି ସେ ବହୁତ ତାଙ୍କୁ ପ୍ରଶଂସା କରିଛନ୍ତି, ତାଙ୍କର କୁଳର ପ୍ରଶଂସା କରିଛନ୍ତି, ସବୁକିଛି ଷୋଳଟି ଶ୍ଳୋକରେ ସବୁ ପ୍ରଶଂସା କରିକି ତାଙ୍କୁ ଏଇ ତିରୁପାଦ ଭୂମି ଭିକ୍ଷା ମାଗିଛନ୍ତି। ତେଣୁ ବଳି ମହାରାଜ କହୁଛନ୍ତି ତମେ ଯଦି ବହୁତ ପ୍ରଜ୍ଞା ବହୁତ ଜ୍ଞାନବାନ ବ୍ୟକ୍ତି ବୋଲି କଥା କହୁଛ, କିନ୍ତୁ ପ୍ରକୃତରେ ତମେ ବା ବୃଦ୍ଧଙ୍କ ଭଳି କଥା କହୁଛ, ବହୁତ ଜ୍ଞାନ ତମର ଅଛି କିନ୍ତୁ ତମର ବାଳକ ସ୍ୱଭାବ ରହିଛି, ଯେଉଁଥିପାଇଁ ତମର କ'ଣ ନିଜର ସ୍ୱାର୍ଥ ତମେ ଜାଣିବ, ସେଥିପାଇଁ ତମେ ଏଇ ମାତ୍ର ତିନିପାଦ ଭୂମି ଭାବୁଛ, ତେଣୁ ତମେ ଆଠରୁ ଅଧିକ କ'ଣ ଦରକାର ପ୍ରକୃତ ମାଗିନିଅ, ଯାହାଫଳରେ କି ଯେହେତୁ ମୁଁ ତ୍ରିଲୋକର ଅଧସ୍ୱର ତେଣୁ ତମେ ଯାହା ମାଗିବ, ଏମିତିକି ନବବର୍ଷ ସମେତ ଗୋଟେ ଦୀପ ମାଗିଲେ ମଧ୍ୟ ମୁଁ ତମକୁ ପ୍ରଦାନ କରିବି। ଏଭଳି ଯେତେବେଳେ ବଳି ମହାରାଜ କହୁଛନ୍ତି, ତେଣୁ ବାମନ ଦେବ ପୂର୍ବରୁ କହିଛନ୍ତି ସେ କଥା ଯେ ଯେଉଁମାନେ ତ୍ରିଭିକ୍ରମେ ଅସନ୍ତୁଷ୍ଟ, ମୁଁ ଯେତିକି ମାଗିଛି ମୁଁ ଯଦି ସେତିକିରେ ଅସନ୍ତୁଷ୍ଟ ରହିବି, ଦିବ୍ୟ ନା ବି ନ ପୂଜ୍ୟତେ, ତମେ ଯଦି ଗୋଟେ ଦୀପ ଦେବ ଯେଉଁଥିରେ କି ନବ ନଅଟି ବର୍ଷ ରହିଥିବ, ଆମର ଏ ଯେଉଁ ବ୍ରହ୍ମାଣ୍ଡ ଏଇଟା ହେଉଛି ଗୋଟେ ନବବର୍ଷ ସମେତ ଗୋଟେ ଦୀପ, ଏ ତ ବିଭିନ୍ନ ପ୍ରକାର ଦୀପ ରହିଛି, ସାତଟି ଦୀପ ରହିଛି, ଏବଂ ବିଶେଷ ଭାବରେ ଏ ଯେଉଁ ଜମ୍ବୁଦ୍ୱୀପ ରହିଛି ସେ ଜମ୍ବୁଦ୍ୱୀପରେ ଆମର ଏଇ ନଅଟି ବର୍ଷ ରହିଛି, ଭାରତ ଗୋଟେ ତାଦେହରେ ଗୋଟେ ବର୍ଷ, ତେଣୁ ଭଗବାନ କହୁଛନ୍ତି ନବବର୍ଷ ସମେତ ନା ସପ୍ତଦ୍ୱୀପେ ପରିଚୟ, ସାତଟି ଦୀପ ଦେଲେ ମଧ୍ୟ ଯେଉଁ ଦ୍ୱୀପରେ କି ନଅଟି ବର୍ଷ ରହିଛି ସେ ବର୍ଷ ଦେଲେ ମଧ୍ୟ ଜଣେ ଯଦି ଯେତିକି ତାର ଆବଶ୍ୟକତା ଅଛି ସେତିକିରେ ଯଦି ସେ ସନ୍ତୁଷ୍ଟ ନ ରହିବ, ତାହେଲେ ଯେତେ ସମସ୍ତ ତ୍ରିଲୋକ ପ୍ରଦାନ କଲେ ମଧ୍ୟ ସେ ସନ୍ତୁଷ୍ଟ ହେଇପାରିବ। ଏ ଯେଉଁ ଲୋଭ ରହିଛି ଲୋଭର ଶେଷ ନାହିଁ, ଜଣେ ଯେତେ ରୋଗ କଲେ ମଧ୍ୟ ସେଥିପାଇଁ କହିଲେ ରୋଗ କାମ କ୍ରୋଧ ଲୋଭ, ଇଏ ହେଉଛି ନର୍କର ଦ୍ୱାର, କାମ କ୍ରୋଧ ତଥା ଲୋଭ ତସ୍ମା ତେଜ ଏ ତ୍ରିବିଧମ ନରକ ସିଏଦମ ଦ୍ୱାର ନାଶ ମାର, ନିଜର ଆତ୍ମାକୁ ନାଶ କରିବା ପାଇଁ ଏ ତିନୋଟି ଦ୍ୱାର ରହିଛି, ଇଏ ହେଉଛି ନର୍କର ଦ୍ୱାର। ତେଣୁ ଯେଉଁମାନେ ଲୋଭ ବ୍ୟକ୍ତି ତାଙ୍କୁ ସମସ୍ତ ତ୍ରିଲୋକକୁ ଦେଲେ ମଧ୍ୟ ସେମାନେ ସନ୍ତୁଷ୍ଟ ହେବେନି, ଆଉ ତାଙ୍କର ଧନ ଦରକାର ହେବ। ତେଣୁ ସିଏ ଉଦାହରଣ ଦେଉଛନ୍ତି ଭଗବାନ, ଯେମିତି ମହାରାଜ ପୃଥୁ ବା ମହାରାଜ ଗୟ, ଏମାନେ ଯଦି ଭଗବାନଙ୍କର ଅଂଶରେ ଆସନ୍ତି, ଗୟ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଅଂଶରେ ଆସିଛନ୍ତି, ମହାରାଜ ପୃଥୁ ହେଉଛନ୍ତି ଭଗବାନଙ୍କର ସତ୍ୟାଭି ସମତା, କିନ୍ତୁ ସିଏ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ସେ ଏଭଳି ଭାବରେ ସମଗ୍ର ପୃଥିବୀ ଜୟ କରିକିରି ସେ ଯଜ୍ଞ କରିଥିଲେ, ସମଗ୍ର ପୃଥିବୀର ଅଧିଶ୍ୱର ହେବା ପାଇଁ ସେ ଯଜ୍ଞ କରିଥିଲେ। ତେଣୁ ସେ ତାଙ୍କର ଉଦାହରଣ ଦେଉଛନ୍ତି, ଯେଉଁମାନେ ପ୍ରକୃତି ଲୋଭୀ ବ୍ୟକ୍ତି ପ୍ରକୃତିରେ ପୃଥୁରା ପୃଥୁ ମହାରାଜ ବା ବୟ ମହାରାଜ ଏମାନେ ଲୋଭୀ ବ୍ୟକ୍ତି ନୁହନ୍ତି, କିନ୍ତୁ ଯେଉଁମାନେ ଲୋଭୀ ବ୍ୟକ୍ତି ସେମାନେ ତ୍ରିଲୋକ ପ୍ରାପ୍ତ ହେଲେ ମଧ୍ୟ ସେମାନେ ସନ୍ତୁଷ୍ଟ ହେବେ, ତାଙ୍କର ଆହୁରି ଦରକାର ଆହୁରି ଐଶ୍ୱର୍ଯ୍ୟ ଦରକାର। ତେଣୁ ଏଇଭଳି ଭାବରେ କହିକିରି ତେଣୁ ସେ କହୁଛନ୍ତି ବର୍ତ୍ତମାନ କହୁଛନ୍ତି ଯେ ତସ୍ମା ତ୍ରିଣୀ ପ୍ରଧାନ ଇଏ ମୋର ଏଇ ତିନି ପାଦ ଭୂମିରେ ଋଣେ ତମେ ଯଦି ଶ୍ରେଷ୍ଠ ବରଦାନକାରୀମାନଙ୍କୁ ତମେ ଶ୍ରେଷ୍ଠ, କିନ୍ତୁ ମୁଁ ଏତିକି ମୋର ଆବଶ୍ୟକତା ରହିଛି, ଋଣେ ମୁଁ ଏତିକି ମୋର ବର ରଚନା କରୁଛି। ଜୟ ଶ୍ରୀ ଗୋବିନ୍ଦାୟ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ପ୍ରଭୁ ସୁଭଦ୍ରାମାୟ ଶ୍ରୀ ଶ୍ରୀ ରାଧାକୃଷ୍ଣ ଏଇଟା ଏଇଭଳିଆ ସିଦ୍ଧ ହୁଅନ୍ତୁ, ଏତିକି ମୋର ଏଇ ତିନି ପାଦ ଭୂମିରେ ମୋର ସିଦ୍ଧ ବା ମୋର ଆବଶ୍ୟକତା ପୂର୍ଣ୍ଣ ହେବ। ଭଗବାନ ପ୍ରକୃତିରେ ପୂର୍ଣ୍ଣ, ଭଗବାନଙ୍କ କୌଣସି ଆବଶ୍ୟକତା ନାହିଁ। ଓଂ ପୂର୍ଣ୍ଣ ପୂର୍ଣ୍ଣମିଦଂ ପୂର୍ଣ୍ଣା ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଭଗବାନ ପୂର୍ଣ୍ଣ ଏବଂ ପୂର୍ଣ୍ଣଠାରୁ ଯଦି ପୂର୍ଣ୍ଣ ଚାଲି ଆସିଲେ ମଧ୍ୟ ସେ ସେଇଭଳି ପୂର୍ଣ୍ଣ ରହିବ, ତେଣୁ ଭଗବାନ କୌଣସି ଆବଶ୍ୟକତା ନାହିଁ। ବରଂ ଏକ ବହୁନାଥ ବିଧରାଟ କାମ ଜୀବ ଏବଂ ଭଗବାନ ଭିତରେ ବହୁତ ଅଭେଦ ରହିଛି ବା ତାଙ୍କ ଭିତରେ କୌଣସି ତଫାତ ନାହିଁ, ବହୁତ କ୍ଷେତ୍ରରେ ଭଗବାନ ଭିତରେ ଜୀବ ଭିତରେ ତଫାତ ନାହିଁ। ସେସବୁ କ'ଣ ନା ନିତ୍ୟ ନିତ୍ୟ ନା ଭଗବାନ ହେଉଛନ୍ତି ନିତ୍ୟ,
ଆଉ ସମସ୍ତ ଜୀବମାନେ ହେଉଛନ୍ତି ନିତ୍ୟାନନ୍ଦ ବହୁ ବଚନରେ କୁହାଯାଇଛି। ଏବଂ ଚେତନ ଚେତନ ନା ଭଗବାନ ସହ ଚେତନଶୀଳ ଏବଂ ଆମେ ମଧ୍ୟ ବହୁ ବଚନରେ କୁହାଯାଇଛି ଚେତନା ନା ଆମେ ମଧ୍ୟ ଚେତନଶୀଳ। ଏଇ ଦୁଇଟି ଗୁଣରେ ଜୀବ ଭଗବାନ ସହିତ ସମାନ ରହିଛି। କିନ୍ତୁ ଜୀବ ଭଗବାନ କିଭଳି ଭାବରେ ପୃଥକ ନା ଏକ ବହୁନାମ ବିଦ୍ୟାଟି କାମ ଭଗବାନ ଯଦିଓ ଏକ କିନ୍ତୁ ସେ ସମସ୍ତଙ୍କର ଯାହା ଯାହା ଆବଶ୍ୟକତା ସେ ପୂରଣ କରନ୍ତି। ତେଣୁ ଭଗବାନ ଏଠି ଆସନ୍ତି ତାଙ୍କର ନିଜର ଆବଶ୍ୟକତା ପାଇଁ ଆସୁନାହାନ୍ତି। ସେ ତାଙ୍କର ଭକ୍ତ ଇନ୍ଦ୍ର ବିଶେଷ ଭାବରେ ଇନ୍ଦ୍ରଙ୍କର ମାତା ଅଦିତି ସେ ତାଙ୍କର ପୁତ୍ର ହେଇକି ଆସିଛନ୍ତି ଏବଂ ତାଙ୍କ ମାତା ଚାହୁଁଛନ୍ତି ବିଶେଷ ଭାବରେ ସେ ଚାହୁଁଥିଲେ ଅସୁରମାନଙ୍କୁ ହତ୍ୟା କରିବା ପାଇଁ ଅସୁରମାନଙ୍କୁ ହତ୍ୟା କରି ବିଶେଷ ଭାବରେ ବଳିମହାରାଜଙ୍କୁ ହତ୍ୟା କରି ସ୍ୱର୍ଗର ରାଜା ରାଜ୍ୟ ଇନ୍ଦ୍ରଙ୍କୁ ପ୍ରଦାନ କରିବା ପାଇଁ। କିନ୍ତୁ ଭଗବାନ କହିଲେ ଯେହେତୁ ବଳିମହାରାଜ ବ୍ରାହ୍ମଣ ପ୍ରତି ସେ ସେବା ସେବାରେ ରହିଛନ୍ତି ସେବାନୁରକ୍ତ ରହିଛନ୍ତି ତେଣୁ ତାଙ୍କ ବିରୁଦ୍ଧରେ ଶକ୍ତି ପ୍ରୟୋଗ କରିବାଟା ଠିକ୍ ହେବନି କିନ୍ତୁ ତଥାପି ମୁଁ ବ୍ୟବସ୍ଥା କରିବି ଯାହାଫଳରେ କି ତୁମର ମନମାଂସ ପୂରଣ ହେବ। କାରଣ ମୋତେ ଯେଉଁମାନେ ପ୍ରାର୍ଥନା କରିବେ ବା ମୋର ଯେଉଁମାନେ ଭଜନ କରିବେ ତାଙ୍କର ମନସ୍କାମନା ନିଶ୍ଚିତ ଭାବେ ପୂର୍ଣ୍ଣ ହେବ। ଏଇଭଳି ଭାବେ ଭଗବାନ ଆସି ଭିକ୍ଷା କରୁଛନ୍ତି। ତେଣୁ ଏଠି ଯେଉଁ କହୁଛନ୍ତି ଏତାବତ ଏକ ସିଦ୍ଧ ହଁ ତାଙ୍କର କହିବାର ଉଦ୍ଦେଶ୍ୟ ହେଉଛି ମୋର ଏଇ ତିନି ପାଞ୍ଚ ଭୂମି ଚାଳ ମାଗିକିରି ମୁଁ ସମସ୍ତ ତ୍ରିଲୋକଙ୍କୁ ନେଇଯିବି ତେଣୁ ତ୍ରିଲୋକୁ ମୁଁ ପୁଣି ପ୍ରଦାନ କରିବି ଇନ୍ଦ୍ରଙ୍କୁ ପ୍ରଦାନ କରିବି ତେଣୁ ମୋର ସିଦ୍ଧି ମୋର ମୋର ଏତିକିରେ ମୋର ଆବଶ୍ୟକତା ପୂରଣ ହେବ। ତେଣୁ ବିତ୍ତ ଯାହା ପ୍ରୟୋଜନ ଏତିକି ବିତ୍ତ ବା ଏତିକି ଧନ ମୋର ଦରକାର ଆଠୁ ଅଧିକ ମୋର ଦରକାର ଯାବତ ପ୍ରୟୋଜନ। କିନ୍ତୁ ବଳି ମହାରାଜଙ୍କର ଯଦିଓ ଚାହୁଁଛନ୍ତି ତାଙ୍କୁ ଆହୁରି ଅଧିକ ଭୂମି ପ୍ରଦାନ କରିବା ପାଇଁ ବା ସିଧା ଏମିତିକି ଗୋଟେ ଦୀପକୁ ପ୍ରଦାନ କରିବା ପାଇଁ ସେ ଚାହୁଁଛନ୍ତି କିନ୍ତୁ ସେ ଜାଣିନାହାନ୍ତି ଇଏ ହେଉଛନ୍ତି ଭଗବାନ ବୋଲି ବାମନ ଦେବ ତେଣୁକରି ସିଏ ଗୋଟେ ହେଲା ସତେଇଶ ତାଙ୍କ ଅଟେଷ୍ଟ ଉପରେ କୁହାଯାଉଛି ଯେ ଇତ୍ୟୁକ୍ତ ସେ ହସନ୍ନାହ ବାଞ୍ଛାତ ପ୍ରତିକ୍ରିୟତା ବାମନାୟ ମହିମ ଦାସୁ ଜଗ୍ରାହ ପ୍ରଭାବ। ତେଣୁ ବଳି ମହାରାଜ ହସି ହସି କହିଲେ ଠିକ ଅଛି ତମେ ଯାହା ଚାହୁଁଛ ତା ନିଅ ତିନି ପାଞ୍ଚ ଭୂମି ଚାହୁଁଛ ତ ତା ନିଜରେ ପ୍ରଦାନ କରୁଛି ତେଣୁ ଗ୍ରହଣ କରିକିରି ଜଳଭାଗ ସମ୍ପଦରେ କି ମାନେ ପ୍ରତିଶ୍ରୁତି ଦେବା ପାଇଁ ଆରମ୍ଭ କଲେ। ତ ସେହି ସମୟରେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଖବର ପାଇଛନ୍ତି ତେଣୁ ସିଏ ଆସି ପହଞ୍ଚାଇଛି ତେଣୁ ସିଏ କହୁଛନ୍ତି ଯେ ବିଷ୍ଣୁବେତ୍ମାନ ପ୍ରଦାସ୍ୟମ ଉସନା ଅସୁରେଶ୍ୱରମ ଉସନା ଉସନା ହେଉଛନ୍ତି ଶୁକ୍ରାଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ସେ ଜଣେ ଭଗବାନଙ୍କ ଜଣେ ବିଭୂତି ବୋଲି କହିଲେ ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି ଯେ କବିନା ଉସନା କବି ଯେତେ ବିଦ୍ୱାନ ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ଉସନା ଆଉ ଶୁକ୍ରାଚାର୍ଯ୍ୟ ଜଣେ ହେଉଛନ୍ତି ଶ୍ରେଷ୍ଠ ବିଦ୍ୱାନ ବ୍ୟକ୍ତି ତାଙ୍କର ଜ୍ଞାନ ବହୁତ ଜ୍ଞାନ ରହିଛି ତେଣୁ ସେହି ସମୟରେ ଉସନା ଅସୁରେଶ୍ୱରମ ଅସୁରେଶ୍ୱର କହିଲେ ବଳି ମହାରାଜଙ୍କୁ ଆସିକି କହିଲେ ଯେ ଇଏ ହେଉଛନ୍ତି ବିଷ୍ଣୁ ନୁହେଁ ଇଏ ହେଉଛନ୍ତି ବିଷ୍ଣୁ ତେଣୁ ମା ପ୍ରଦସ୍ୟାନ୍ତ ଜ୍ଞାନ ଚିକିତ୍ସ ବିଷ୍ଣୁ ଶିଷ୍ୟ ପ୍ରାହ ବିଦାଙ୍ଗର ସେ କହୁଛନ୍ତି ମା କହିଲେ ଏଇ ଯେଉଁ ପୃଥିବୀକୁ ତମେ ଯେ ମାଗୁଛନ୍ତି ତିନିପାଦ ଭୂମି ଏ ତିନିପାଦ ଭୂମି ସିଏ ଜାଣିପାରିଲେ ଭଗବାନ ଜାଣିପାରିଲେ ଭଗବାନଙ୍କ ଉଦ୍ଦେଶ୍ୟକୁ ବଳି ମହାରାଜ ଜାଣିପାରୁଛନ୍ତି ତେଣୁ ସେ କହୁଛନ୍ତି ଯେ ଏସ ବୈରଚନେ ସାକ୍ଷାତ ଭଗବାନ ବିଷ୍ଣୁ ଭାବେ ଏ ବୈରଚନ ଆମେ ବିରୋଧନ ପୁତ୍ର ଇଏ ହେଉଛନ୍ତି ସାକ୍ଷାତ ବିଷ୍ଣୁ ଅବ୍ୟୟ ତାଙ୍କର କିଛି ବ୍ୟୟ ନାହିଁ ସେ ଅବ୍ୟୟ ଭଗବାନ ବିଷ୍ଣୁ ଶିଷ୍ୟ ତେଣୁ କଶ୍ୟପା ଦ୍ୱିତୀୟ ଜାତ ଦେବାନ କାର୍ଯ୍ୟ ସାଧକ କଶ୍ୟପ ଏବଂ ଅଦିତିଙ୍କର ସେ ହେଉଛନ୍ତି ପୁତ୍ର କାରଣ ସେ ତ ସେହି ସମୟରେ ଜନ୍ମଗ୍ରହଣ କରି ଆସିଛନ୍ତି ନା ତା ପୂର୍ବରୁ ଆସିନ ଜନ୍ମ ହେଇନାହାନ୍ତି ସାଙ୍ଗେ ସାଙ୍ଗେ ଜନ୍ମଗ୍ରହଣ କରି ଆସିଛନ୍ତି ତେଣୁ ଏ ଘଟଣାଟା ଗୋଟେ ଅନୁମାନ କିଏ ନ ଜାଣିଥାନ୍ତି ବେଶୀ ଅଧ୍ୟକ୍ଷ ଲୋକ ନ ଜାଣିଥାଏ କରନ୍ତି ଅସୁରମାନଙ୍କ ଭିତରେ ସେ ଜ୍ଞାନଟା ନ ଥାଇପାରେ ସେ ରିସେଣ୍ଟ ନ୍ୟୁଜ୍ ସ୍ପଟ୍ ନ୍ୟୁଜ୍ ରହିଛି ସେଗୁଡ଼ା ରିସେଣ୍ଟ ନ୍ୟୁଜ୍ ସାଙ୍ଗେ ସେ ଭଗବାନ ଜନ୍ମଗ୍ରହଣ କରିଛନ୍ତି ପୁଣି ସାଙ୍ଗେ ସାଙ୍ଗେ ସେ ଭଗବାନଙ୍କର ଆବିର୍ଭାବ ହେଇଛନ୍ତି ତାଙ୍କର ସାଙ୍ଗେ ସାଙ୍ଗେ କାମ ହେଇଯାଇଛନ୍ତି ଏବଂ ସମସ୍ତ ଦେବତାମାନେ ସେମାନେ ସବୁ ଖବର ପାଇଯାଉଛନ୍ତି
ସେମାନେ ସବୁ ଭଲ ପାଇଛନ୍ତି, ତେଣୁ ସେମାନେ ଆସିକି ତାଙ୍କର ସବୁ ସ୍ତୁତି କରିଛନ୍ତି। ଭଗବାନ କିଏ ଗୋପଳା ଦେଇଛି, କିଏ ଉପକୃତ ଦେଇଛନ୍ତି, କିଏ ଛତ୍ର ଦେଇଛନ୍ତି, ଏଭଳି ଭାବରେ ବିଭିନ୍ନ ପ୍ରକାର ସବୁ ଉପହାର ପ୍ରଦାନ କରିକିରି ବଳିମାଳାରେ ଆସିଛନ୍ତି। ଏ ନର୍ମଦା ନଦୀ ତଟରେ ଆସି ପହଞ୍ଚନ୍ତି, ଏ ବଳିମାଳା ଯୋଗୁଁ ଆସିଛି, ଚମ୍ପା ନଦୀରେ ଆସି ପହଞ୍ଚନ୍ତି। ତେଣୁ ଏ କଥା ବଳିମାଳା ଜାଣିନା, ତେଣୁ ଶୁକ୍ରାଚାର୍ଯ୍ୟ ସେ କହୁଛନ୍ତି, ସେ କହୁଛନ୍ତି ଏସବୁ ବୈରତରେ ସାକ୍ଷାତ ଭଗବାନ ବିଷ୍ଣୁ ରହେ। ଇଏ ଭଗବାନ ବିଷ୍ଣୁ ତମେ ଜାଣିବ ତ ମହାଦେବ ଗୋଟେ ପ୍ରତିଭା, ସେଥିପାଇଁ ତିନି ପାଞ୍ଚ ଦିନ ଦେବା ପାଇଁ ବହୁତ ଅଶେଷ କଥା କହିଦେଉଛ, ପ୍ରତିଶ୍ରୁତି ଦେଉଛ। କିନ୍ତୁ ତମେ ଜାଣିନ, ଇଏ ହେଉଛନ୍ତି କଶ୍ୟପ ଏବଂ ଅଦିତ୍ୟଙ୍କ ପୁତ୍ର। କଶ୍ୟପ ଯଦି ତୁ ଯାହାକୁ ଦେବାନ କାର୍ଯ୍ୟ ସାଧନ, କାହିଁକି ସେ ଜନ୍ମଗ୍ରହଣ କରିଛନ୍ତି ନା ଦେବତାମାନଙ୍କର କାର୍ଯ୍ୟ ସାଧନ ପାଇଁ। ଇନ୍ଦ୍ରାଳି ପ୍ରାକୃତ ଲୋକ ଯୋଡ଼ାଯାନ୍ତି ଯୋଗେଇ ଦେବେ, ଭାଗବତ ବର୍ଣ୍ଣନା କରାଯାଇଛି। ପ୍ରଥମ ସମୟ ସୂତ୍ର ଅଧ୍ୟାୟ ଅଠେଇଶ ଶ୍ଳୋକରେ କରାଯାଇଛି, ବିଭିନ୍ନ ଅବତାରକୁ ସେ ବର୍ଣ୍ଣନା କରିସାରିଲା ପରେ ସେ ଦେବସ୍ୱାମୀ କହୁଛନ୍ତି ଯେ ଏମାନେ ସମସ୍ତେ ଯେତେ ମୁଁ ଚବିଶ ଅବତାର ବିଷୟରେ କହିଛନ୍ତି, ତାପରେ ଭଗବାନ କୃଷ୍ଣଙ୍କ ମଧ୍ୟ କଥା କହିଛନ୍ତି। ତେଣୁକରି ସେ କହୁଛନ୍ତି ଏମାନେ ସମସ୍ତେ କୃଷ୍ଣଙ୍କ ଛାଡ଼ିଲେ ଆଉ ସମସ୍ତେ ଭଗବାନଙ୍କର ଅଂଶ ବା କଳା, ଏତେ ଚାହୁଁଛ କଳା ସହ କୃଷ୍ଣ ତୁ ଭଗବାନ ସ୍ୱୟଂ। ଇନ୍ଦ୍ରାଣୀ ଜାଗରଣ ଲୋକ ଦୃଢ଼ ଯୋଗ ଇନ୍ଦ୍ରଙ୍କର ଅରି ବା ଦୈତ୍ୟମାନେ ଯେତେବେଳେ ଆସିବେ, ସେଇ ଦୈତ୍ୟମାନଙ୍କ ଦ୍ୱାରା ଯେତେବେଳେ ପୃଥିବୀ ବହୁତ ଭାରପ୍ରାପ୍ତ ହେଇଯିବ, ସେଇ ସମୟରେ ଭଗବାନ ଆସି ସେମାନଙ୍କୁ ଦୃଢ଼ ବା ଦେବତାମାନଙ୍କୁ ରକ୍ଷା କରିବେ। ତେଣୁ ସେ ବୈଭାଗ କହୁଛନ୍ତି ଯେ ସେ ସେ ଦେବମାନଙ୍କ କାର୍ଯ୍ୟ ସାଧନ, ସେ ଦେବତାମାନଙ୍କ କାର୍ଯ୍ୟ ସାଧନ କରିବା ପାଇଁ ଆସିଛନ୍ତି। ତମେ ଜାଣିପାରୁନି ସେ ଶବ୍ଦ ରୂପରେ ଆସିଛନ୍ତି, ସେ ତମ ଶତ୍ରୁଙ୍କର କାର୍ଯ୍ୟ କରିବା ପାଇଁ ଆସିଛନ୍ତି, ତମେ ସେଟା ଜାଣିନ। ତେଣୁ ସେ କହୁଛନ୍ତି ପ୍ରତିଶ୍ରୁତାସ୍ମୈ ଜଗନ୍ନାଥ ପ୍ରଜାନ୍ତା ନ ସାଧୁ ମନି ଦୈତ୍ୟାନ ମହାମୁଖ ଗତ ନୟ। ସେ ଏଇଟା ସାଧୁ କାର୍ଯ୍ୟକ୍ରମ କରୁନ, କାରଣ ତମେ ଜାଣିନ ତମେ ଏଇ ତିନି ପାଦ ଅଞ୍ଚଳରେ କ'ଣ ଅବସ୍ଥା ତମର ହବ। ତମେ ପ୍ରତିଶ୍ରୁତି ଦେଇଦେଉଛ ତିନି ପାଦ ବୃନ୍ଦ ହେବା ପାଇଁ, କିନ୍ତୁ ତମେ ଜାଣିନ ତାର ଅର୍ଥ କ'ଣ, ତମେ ଜାଣିନ। ତେଣୁ ନ ସାଧୁ ମାନେ ତେଣୁ ମୁଁ ତମକୁ ପ୍ରକୃତ ସାଧୁ ବ୍ୟକ୍ତି ବୋଲି ଗ୍ରହଣ କରୁନି। ଦୈତ୍ୟମାନେ ମହାନ୍ତ ଗତ ନେଇଆ ଦୈତ୍ୟମାନଙ୍କ ମଧ୍ୟ ବହୁତ ଅମଙ୍ଗଳ ଆସି ପହଞ୍ଚିବ ଆଦର, ତମେ ତ ଦୈତ୍ୟ ରାଜ ନା, ତେଣୁ ଦୈତ୍ୟମାନଙ୍କର କେମିତି ମଙ୍ଗଳ କରାଯିବ ସେଟା ଚିନ୍ତା କରିବ। କିନ୍ତୁ ଭଗବାନ ବର୍ତ୍ତମାନ ଯେଉଁଭଳି ଭାବରେ କାର୍ଯ୍ୟ କରିବେ ସେଟା ତମ ସମସ୍ତ ଦୈତ୍ୟ ଗୁଣର ଅନିଷ୍ଟ ସାଧନ ହେବ। ତେଣୁ ପ୍ରତିଶ୍ଲୋକରେ କହୁଛନ୍ତି ଯେ ସତେ ସ୍ଥାନ ଐଶ୍ୱର୍ଯ୍ୟ ଶ୍ରିୟଂ ତେଜ ଯଶସ୍ରୁତ ଦାସ୍ୟାତି ଛିଦ୍ୟ ପ୍ରାୟ ମାୟାମାଣ ଗପ ମାୟାମାଣ ଗପ। ଇଏ ହରିଜୀବ ଆସିଛନ୍ତି, ଇଏ ଗୋଟେ ଗପୁପାଳନ ରୂପେ ଆସିଛନ୍ତି, ଏ ଛଦ୍ମ ରୂପରେ ଆସିଛନ୍ତି, ଏ ତୁମକୁ ଛଳନା କରିବା ପାଇଁ ଆସିଛନ୍ତି। ମାୟାମାଣ ଗପ ହରି, ସେ ହରି ହରିର ଅର୍ଥ କୃଷ୍ଣଚକ୍ରଟାକୁ ଗୋପାଳ ଭାଷାରେ କହୁଛନ୍ତି, କୃଷ୍ଣଚକ୍ରଟାକୁ କହୁଛନ୍ତି ହରିର ଅର୍ଥ କ'ଣ ନା ସବୁକିଛି ପାଳନ କରିନେବେ। ତେଣୁ ସମସ୍ତ ତମର ସବୁ ଯାହା ସବୁ ଅଛି ସ୍ଥାନ ଐଶ୍ୱର୍ଯ୍ୟ ଶ୍ରିୟ ତେଜ ଯଶ ଶ୍ରୁତମ ଏ ସବୁ କିଛି ସେ ତୁମର ଚିହ୍ନ କରିନି। ଏସବୁ ଆମର ସବୁ ଐଶ୍ୱର୍ଯ୍ୟ, ଏଇସବୁ ଐଶ୍ୱର୍ଯ୍ୟ ଆମେ ପୂର୍ବଜନ୍ମର ଫଳ ଅନୁସାରେ ଆମେ ସବୁ ପାଉଛେ। ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରିୟ ଏସବୁ ଐଶ୍ୱର୍ଯ୍ୟ ଆମ ପୂର୍ବଜନ୍ମର କର୍ମଫଳ ଅନୁସାରେ କିଏ କେତେ ଐଶ୍ୱର୍ଯ୍ୟ ପାଇବ, କିଏ କେତେ କେଉଁ କୂଳରେ ଜନ୍ମଗ୍ରହଣ କରିବ, କିଏ କେତେ ବିଦ୍ୟା ଅଧ୍ୟୟନ କରିବ, କିଏ କେଉଁଭଳି ସୌନ୍ଦର୍ଯ୍ୟ ପ୍ରାପ୍ତ ହେବ, ଏସବୁ ପୂର୍ବଜନ୍ମ କର୍ମଫଳ ଅନୁସାରେ ସେମାନେ ପ୍ରାପ୍ତ ହୁଅନ୍ତି। କିନ୍ତୁ ବର୍ତ୍ତମାନ ଯେଉଁ ଭଗବାନ ଆସୁଛନ୍ତି ସେ ସବୁକିଛି ତ ଆମର ହରି ନେବେ, ସେଥିପାଇଁ ହରି ଶବ୍ଦ ବ୍ୟବହାର କରାଯାଇଛି। ଭଗବାନଙ୍କର ଅନେକ ପ୍ରକାର ନାମ ରହିଛି, ତେଣୁ କେଉଁ ନାମଟି କେତେବେଳେ ବ୍ୟବହାର କରାଯାଏ, କିନ୍ତୁ ଆମେ ଦେଖିବା ଅର୍ଜୁନ ଭଗବାନଙ୍କର ଯେତେବେଳେ ଭଗବାନଙ୍କ କଥା କହୁଛନ୍ତି କେତେବେଳେ କେଉଁଭଳି ଭାବରେ ଭଗବାନଙ୍କୁ ସମ୍ବୋଧନ କରୁଛନ୍ତି, ଯେତେବେଳେ ଭଗବାନ କହୁଛନ୍ତି ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ବର୍ତ୍ତମାନ ଅନାଥ ଅସର୍ଗମ ଅକୀର୍ତ୍ତି କର୍ମର୍ଜୁନ ରହିବାର୍ଥ ନୈତ୍ୟ କ୍ଷୁଦ୍ର ତତ୍ପ୍ରତିଷ୍ଠ କରନ୍ତ ଉତସ୍ତ ଆକାଶମାଳ ବିଷ୍ଣୁ ସମୁପସ୍ଥିତ।
ଭଗବତୀତା ପ୍ରଥମ ଅଧ୍ୟାୟରେ ଅର୍ଜୁନ ବହୁତ ପ୍ରକାର କଥା କହିଛନ୍ତି ଯେ ଏମିତି ଯୁଦ୍ଧ କରିବାଟା ଠିକ୍ ହେବନି, ଯୁଦ୍ଧ କଲେ ଯେଉଁ ଶତ୍ରୁମାନେ ନିହତ ହେବେ ତାଙ୍କର ପତ୍ନୀମାନେ ବିଧବା ହୋଇଯିବେ, ବିଧବା ହୋଇଗଲେ ସେମାନେ ପୁଅଟା ହୋଇଯିବେ, ତାଙ୍କର ବିଭିନ୍ନ ପ୍ରକାର ଯେଉଁ ଯାହା ଦେବେ ବର୍ଣ୍ଣସଂଖ୍ୟା ଯାହା ଦେବେ ତାଙ୍କଠାରୁ ସେମାନେ ସମାଜରେ ଉତ୍ପାଦ କରିବେ, ଏଇଭଳି ଭାବରେ ବହୁତ ଜ୍ଞାନ ଦେଇଛନ୍ତି ଭଗବାନ। ତେଣୁ ସେ କହୁଛନ୍ତି ପ୍ରକୃତରେ ଆମେ ଯୁଦ୍ଧ କରିବାଟା ଠିକ୍ ହେବନି। ତେଣୁ ଭଗବାନ ଦ୍ୱିତୀୟ ଅଧ୍ୟାୟରେ ଏକ ବକ୍ତିତାରେ ଭଗବାନ କହୁଛନ୍ତି ତସ୍ମାତ୍ ଏଇସବୁ କସ୍ମ ବା ଏଇସବୁ ମହିଳା ତୁମ ହୃଦୟରେ କେମିତି ଆସେ, କେଉଁଠି ଆସିବା ସବୁ ଏସବୁ ବିଷମ ଏ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଅଛି, ତମର ଏସବୁ କେମିତି ସବୁ ଅନେସେସରି ଜିନିଷ ବା କସ୍ମ କହିଲେ ଏସବୁ ମହିଳା ସବୁ କାହିଁକି ଆସୁ ତମ ହୃଦୟରେ ଅନାର୍ଯ୍ୟ ସିଷ୍ଟମ ଏସବୁ ଆର୍ଯ୍ୟର ଉପଯୁକ୍ତ ନୁହଁ, ଆର୍ଯ୍ୟ ବ୍ୟକ୍ତିର ଏସବୁ ଉପଯୁକ୍ତ କଥା ନୁହଁ ବା ଚିନ୍ତା ନୁହଁ ବା ଜ୍ଞାନ ନୁହଁ। ତେଣୁ ତମେ ଏସବୁ ତ୍ୟାଗ କରିକି ତମେ ଯୁଦ୍ଧ କର, ସେସବୁ ଯୋଉ କସ୍ମର ଆସିଯାଇଛି ତମ ମନରେ ସବୁ ତ୍ୟାଗ କରିକି ତମେ ଯୁଦ୍ଧ କର। ସେଠି ଅର୍ଜୁନ ଭଗବାନ କହୁଛନ୍ତି ଯେ କଥା ଭୀଷ୍ମା ମହାନ ସଂଖ୍ୟ ଦୃଢ଼ ମଧୁସୂଦନ, ମଧୁସୂଦନ ଶବ୍ଦ ବ୍ୟବହାର କରେ, ମଧୁସୂଦନ ଶବ୍ଦ କାହିଁ ବ୍ୟବହାର କଲେ ନା ଭଗବାନ ମଧୁ ନାମକ ଦୈତ୍ୟକୁ ମାନେ ତାକୁ ବିନାଶ କରିଛନ୍ତି ମଧୁସୂଦନ ବୋଲି କୁହାଯାଉଛି, ସେଥିପାଇଁ ମଧୁସୂଦନ ଶବ୍ଦ ଅର୍ଜୁନ ବ୍ୟବହାର କରିଛନ୍ତି। ମଧୁସୂଦନ କହିଲେ ଅର୍ଜୁନଙ୍କ କହିବା ଉଦ୍ଦେଶ୍ୟ ତମେ କଣ ତମର ଗୁରୁ ବା ତମର ପିତା ଏମାନଙ୍କୁ ହତ୍ୟା କରିଛ, ତମେ କହୁଛ ମତେ ହତ୍ୟା କରିବା ପାଇଁ କଥା, ସେଥିପାଇଁ ସେ କହୁ କଥା ଭୀଷ୍ମା ମହାନ ସଂଖ୍ୟେ ଏ ଯୁଦ୍ଧରେ କେମିତି ମୁଁ ଭୀଷ୍ମଙ୍କୁ ହତ୍ୟା କରିବି ବା ଦ୍ରୋଣଚ ମଧୁସୂଦନ ଦ୍ରୋଣଙ୍କ ସହିତ କେମିତି ଯୁଦ୍ଧ କରିବି, ସେଥିପାଇଁ ମଧୁସୂଦନ ଶବ୍ଦ ବ୍ୟବହାର କରିବି। ତେଣୁ ସେଥିପାଇଁ କହୁଛନ୍ତି କଥା ଭୀଷ୍ମା ମହାନ ସଂଖ୍ୟେ ଦ୍ରୋଣଚ ମଧୁସୂଦନ ଇସିବି ପ୍ରତିଯୋଗ ପୂଜା ହେବା ମଧୁସୂଦନ, ତାଙ୍କୁ ବାକ୍ୟରେ ମଧ୍ୟ ତାଙ୍କୁ ସେ ଯୁଦ୍ଧ କରିବା କଥା ନୁହଁ, ଆଉ ଧନୁ ତରରେ ସେ କଣ କଥା ଧନୁତରେ କଣ ଭଗବାନ ତାଙ୍କ ସହିତ ମୁଁ ଯୁଦ୍ଧ କରିବି। ତେଣୁ ଅରିଶୂଦନ ଶବ୍ଦ ଆଉ ଥରେ ବ୍ୟବହାର କରାଯାଇଛି, ଅରିଶୂଦନ କହୁଛି ଶତ୍ରୁକୁ ତାଙ୍କେ ଦମନ କର, ତମେ ତାଙ୍କର କହିବା ବିଶ୍ୱନାଥ ଚକ୍ର ତାଙ୍କର ଭାଷା କହୁଛନ୍ତି ଯେ ଅର୍ଜୁନ କହିବା ଉଦ୍ଦେଶ୍ୟ ତମେ ତମର ଗୁରୁ ଶାନ୍ତିପୂର୍ଣ୍ଣ ହତ୍ୟା କରିପାରିବନି, ତାଙ୍କର ଭାବ ହେଉଛି ସେଇଟା, ସେଥିପାଇଁ ସେ ଶବ୍ଦ ବ୍ୟବହାର କରାଯାଏ ମଧୁସୂଦନ ଅରିଶୂଦନ ସେ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଠି ଶୁକ୍ରାଚାର୍ଯ୍ୟ ଏଇ ଶ୍ଳୋକରେ 32 ଶ୍ଳୋକରେ କହୁଛନ୍ତି ଯେ ହରି ଶବ୍ଦ କୁହାଯାଇଛି, ହରିର ଅନେକ ପ୍ରକାର ଅର୍ଥ ଅଛି, ଚତୁର୍ଥ ବର୍ଣ୍ଣନା କରାଯାଇଛି ଯେ ଭାରତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଯେଉଁ ଶ୍ଳୋକଟି ଅଛନ୍ତି ଯେ କ'ଣ ସମସ୍ତଙ୍କ ମନକୁ ଆକର୍ଷଣ କରନ୍ତି, କ'ଣ ସେ ଶ୍ଳୋକ ସମସ୍ତଙ୍କ ମନକୁ ସେ ଆକର୍ଷଣ ଆତ୍ମାରାମ ମନେ ନିର୍ଗନ୍ଧ ଆତ୍ମଗୁକ୍ରମେ ଦୁର୍ଗତି ଭକ୍ତି ଇତମ ଭୂତ ଗୁଣ ହରି, ହରି ଭଗବାନଙ୍କର ଏଭଳି ଗୁଣ ରହିଛି, ହରି ଶବ୍ଦରେ ବହୁତ ଅର୍ଥ ରହିଛି। ଚତୁର୍ଥ ଚତ୍ରାନ୍ତରେ ଯେତେବେଳେ ଏଇ ଶ୍ଳୋକଟି 61 ଅର୍ଥ କରିଛନ୍ତି ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କୁ ଏଇଟା ବର୍ଣ୍ଣନା କରାଯାଇଛି, ଏଇ ଶ୍ଳୋକର ବ୍ୟାଖ୍ୟା କରାଯାଇଛି, 61 ଅର୍ଥ ବ୍ୟାଖ୍ୟା କରାଯାଇଛି ଆତ୍ମାରାମସ୍ତ ମନେ ନିର୍ଗନ୍ଧ ଆତ୍ମଗୁକ୍ରମେ ଦୁର୍ବନ୍ତି ଅର୍ଥକିନ ଭକ୍ତି ଇତ ଭୂତ ଗୁଣ ହରି, ହରିଙ୍କର ଏଭଳି ଗୁଣ ସବୁ ରହିଛି, ତାର ଏଇ ସବୁ ପ୍ରତି ଶବ୍ଦକୁ ନେଇକି ମହାପ୍ରଭୁ 61 ଅର୍ଥ କରିଛନ୍ତି ଏ ଶ୍ଳୋକର ଯତ୍ନ ଯତ୍ନ ବର୍ଣ୍ଣନା କରିଛି। ହରି ଶବ୍ଦ କେତେ ପ୍ରକାର ଅର୍ଥ ଅଛି, ଅନେକ ଅର୍ଥ ଅଛି, କିନ୍ତୁ ଏଠି ଯେଉଁ ମାନେ ବଳି ମହାରାଜ କହୁଛନ୍ତି କିଏ ଶୁକ୍ରାଚାର୍ଯ୍ୟ ତାଙ୍କର ହରି ଶବ୍ଦ ଅର୍ଥ ହେଉଛି ସେ ଶବ୍ଦ ତମର ହରଣ କରିନେବେ, ସେଥିପାଇଁ ସେ କହୁଛନ୍ତି ଏ ସଦେ ସ୍ଥାନ ଐଶ୍ୱର୍ଯ୍ୟ ଶ୍ରିୟମ୍ ତେଜ ଯଶ ସୁତମ, ତମେ ଯେଉଁ ତ୍ରିଲୋକର ଅଧିକାରୀ ହେଇଛ ତମର ଯେତେ ଏଇ ଧନ ଐଶ୍ୱର୍ଯ୍ୟ ସବୁ ଅଛି, ତମର ଯେତେ ସୌନ୍ଦର୍ଯ୍ୟ ଅଛି, ତମର ଯେତେ ତେଜ ଅଛି, ଯେଉଁ ତେଜ ବଳରେ ତମେ ସ୍ୱର୍ଗଲୋକକୁ ଅଧିକାର କରିନେଲ, କେବଳ ତେଜ ବଳରେ ଇନ୍ଦ୍ର ଗରିଗଲେ, ତାଙ୍କର ତେଜ ଦେଖିକି ଇନ୍ଦ୍ର ଭାବିଲେ ତାଙ୍କର ଏତେ ତେଜ କେଉଁଠି ଆସିବ, ସେ ଯୁଦ୍ଧ କରିନାହାନ୍ତି ଇନ୍ଦ୍ର ବଳିକ ସହିତ ଯୁଦ୍ଧ କରିନାହାନ୍ତି, ଅନେକ ସମୟରେ ଦେବତା ଏବଂ ଅସୁରମାନଙ୍କ ସହିତ ଯୁଦ୍ଧ ହୁଏ କିନ୍ତୁ ବଳି ମହାରାଜ ଯେତେବେଳେ ସ୍ୱର୍ଗ ଅଧିକାର କରିଛନ୍ତି ସେତେବେଳେ ଇନ୍ଦ୍ର ତାଙ୍କ ସହିତ ଯୁଦ୍ଧ କରିନାହାନ୍ତି, କାହିଁକିନା ତାଙ୍କର ଏତେ ତେଜ ଥିଲା, ତାଙ୍କ ତେଜ ଦେଖି ସେ ମୟ କରିଗଲା, ତେଣୁ ସେ ତାଙ୍କର ଗୁରୁ ମାନେ ବୃହସ୍ପତିଙ୍କୁ ପଚାରୁଛନ୍ତି ଯେ ତାଙ୍କର ଏତେ ତେଜ କେଉଁଠି ଆସିଲା, ତେଜ ଦେଖି କିଛି ଡରିଗଲେ युद्ध करिवार कथा छाड़ युद्ध करना तो लुचिकी भय पड़े तेनाली तुम ये तेजटा मत नष्ट एवं जिते दश अच्छी तुम बहुत दामी बोली समस्त समस्त आसती लोक आस दाम ग्रहण करने तुम से दश रही कि दश मैं भगवान हरण करना श्रुतन तुम जो विद्या अच्छी बहुत ज्ञान से प्राप्त होती से गुड़ा सब से नहीं भगवान नहीं दास्याय छिद्य सक्राय ने भगवान निजे नौना सक्राय सक्र कहे इंद्र शतक्रतु मैंने शहटी यज्ञ नहीं करेंगे से मैंने इंद्र हाँ योग्य हे भगवत भगवान कह सकता जे ତ୍ରୈବିଜ୍ୟା ସୋମପା କୃତପାପା ଯଜ୍ଞ ନିଷ୍ଠା ସୁଗତି ପ୍ରାପ୍ତି ତେ ତେ ପୁଣ୍ୟମାସା ଯେ ସୁଗତି ଲୋକମ ଅସ୍ନାଦି ଦିବ୍ୟା ଦିବ୍ୟ ଭଗବାନ ଯେଉଁମାନେ ଏଇ ତ୍ରୈବିଜ୍ୟା ଏବଂ ରୂପ ସାମ୍ୟ ଯଦୁ ଏଇ ତିନି ବେଦରେ ଯେଉଁ ବର୍ଣ୍ଣନା କରାଯାଇଛି ବିଭିନ୍ନ ତ୍ରୈବିଜ୍ୟା ଏବଂ ସୋମପା କୃତପାପା ଏଇ ଯେଉଁ ସୋମପା ଯେଉଁ
କରିବେ ପ୍ରତୁ ହେଉଛି ଗୋଟେ ଯଜ୍ଞ। ତେଣୁ ଏଇ ତାଙ୍କର ନାଁ ଯେଉଁମାନେ ଶହେଟି ଯଜ୍ଞ କରିବେ ସେମାନେ ଇନ୍ଦ୍ରପଦ ପ୍ରାପ୍ତ ହେବେ। ସେଥିପାଇଁ ଯିଏ ଯଜ୍ଞ କରନ୍ତି ତେଣୁ କୃତିମହାରାଜଙ୍କୁ ସେ ମନା କରନ୍ତି। କୃତିମହାରାଜ ଯେତେବେଳେ ଯଜ୍ଞ କରୁଛନ୍ତି ଶହେଟି ଯଜ୍ଞ ଯେତେବେଳେ ପୂର୍ଣ୍ଣ ଭାବ ପାଇଯାଉଛନ୍ତି ବଳିମହାରାଜ ଇନ୍ଦ୍ରଦେବ ଆସି ତାଙ୍କର ସେ ଅଶକୁ ଲୁଚେଇକି ନେଇଯାଉଛନ୍ତି। ତେଣୁ ଇନ୍ଦ୍ରପ୍ରଭା ଯେ ସତ ପ୍ରତି ରାଧାକୃଷ୍ଣ ମହାରାଜ କହନ୍ତି ଯେ ଇନ୍ଦ୍ର ଯେତେବେଳେ ତାଙ୍କର ଦସ୍ତଖତ କରିବେ ସର୍ଟ ସିଗ୍ନେଚର କରିବେ ସେଟା କହନ୍ତି ସକ୍ର ମାନେ ସତ ପ୍ରତି ସକ୍ର। ସେଥିପାଇଁ ଏଠି କହିଲି ସକ୍ର ଭଗବାନଙ୍କୁ ନେବେ ତୁମଠୁ ଏସବୁ ଜିନିଷ ତୁମଠୁ ହରଣ କରିନେବେ ସେ ନିଜ ପାଇଁ ନେଉନାହାନ୍ତି ସେ ସକ୍ରାୟ ଇନ୍ଦ୍ରଙ୍କ ପାଇଁ ନେଉଛନ୍ତି ତୁମର ଶତ୍ରୁ ଇନ୍ଦ୍ରଙ୍କ ପାଇଁ ସେ ନେଉଛନ୍ତି। ତେଣୁ ଇଏ ହେଉଛନ୍ତି ମାୟା ମନ ଭକ ହରି ଇଏ ହେଉଛନ୍ତି ମାୟା ରୂପରେ ଆସିଛନ୍ତି ତମକୁ ଛଳନା କରିବା ପାଇଁ ଆସିଛନ୍ତି। ତେଣୁ ତମେ ସେ ସବୁ କହିବ ଶୁକ୍ରାଚାର୍ଯ୍ୟ ଯେ କି ସବୁ ପ୍ରକାର ତାଙ୍କର ବେଦର ସମସ୍ତ ଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି ସବୁ ଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି। ସେ କହିବେ ଯେ ତମେ ଯେଉଁ ସତ୍ୟ କରିଛ ବର୍ତ୍ତମାନ ସମୟ ଅଛି ତମେ ସେ ସତ୍ୟରୁ ଓହରିଯାଅ ପ୍ରତିଶ୍ରୁତି ଯେଉଁ ଦେଇଛ ସେ ପ୍ରତିଶ୍ରୁତିରୁ ଓହରିଯାଅ। ଯଦିଓ ତମେ ପ୍ରତିଶ୍ରୁତି ଦେଇସାରିଛ ଶଙ୍ଖରେ ଜଳ ପ୍ରଦାନ କରିକି ପ୍ରତିଶ୍ରୁତି ଦେଇସାରିଛ ତ୍ରିଭୁବନ ସତ୍ୟ କରିସାରିଛ କିନ୍ତୁ ବର୍ତ୍ତମାନ ସମୟ ଅଛି ମୁଁ ତମକୁ ସୂଚନା ଦେଇଦେଉଛି ତମେ ଜାଣିନ ପ୍ରକୃତି ତମର ହିତ କ'ଣ ସିଏ ତମେ ଜାଣିନ ସେ ଭଗବାନ ଦେବେ ଏବଂ ସିଏ ଯଦି ତମକୁ ନେବେ ତ୍ରିପାଦ ଭୂମି ନେବେ ତ୍ରିପାଦ ଭୂମି ମାଧ୍ୟମରେ ସମସ୍ତେ କିଛି ତ୍ରିଲୋକକୁ ନେଇଯିବେ ସିଏ ଗୋଟିଏ ପାଦରେ ସମସ୍ତ ନିଜ ଯେଉଁ ରହିଛି ପାତାଳ ଇତ୍ୟାଦି ସବୁକୁ ଗ୍ରହଣ ମାନେ ଅଧିକାର କରିନେବେ ଆଉ ଗୋଟିଏ ପାଦରେ ସ୍ୱର୍ଗରୂପ ଇତ୍ୟାଦି ସବୁକିଛି ଗ୍ରହଣ କରିନେବେ ଦୁଇ ପାଦରେ ସେ ସମସ୍ତ ଭୂମିକୁ ନେଇଯିବେ ଆଉ ତୃତୀୟ ପାଦ ତାଙ୍କୁ କେଉଁ ଦେବ ତମେ ତୃତୀୟ ପାଦ ପ୍ରତି କ'ଣ ଦେବ ତାଙ୍କ ତୃତୀୟ ପାଦରେ ଏଇଭଳି ଭାବରେ କ'ଣ ହବ ଭବିଷ୍ୟତରେ ସେଟା ସୂଚନା ଦେଉଛନ୍ତି ଶୁକ୍ରାଚାର୍ଯ୍ୟ। ତେଣୁ ସିଏ ତାଙ୍କୁ କହିବାର ଉଦ୍ଦେଶ୍ୟ ଯେ ତମେ ପ୍ରକୃତରେ ତମେ ଜାଣିନ ତମର ସ୍ୱାର୍ଥ କ'ଣ ତମେ ଜାଣିନ ଇଏ ହେଉଛନ୍ତି ଭଗବାନ ମାୟା ରୂପରେ ଆସିଛନ୍ତି ଭଗବାନ ହରି ହରି ଅର୍ଥ ସବୁକିଛି ହରଣ କରିନେବେ। ତେଣୁ ବିଶ୍ୱନାଥ ଚକ୍ର ତାଙ୍କ ଭାଷାରେ କହୁଛନ୍ତି ସେ ଦୁଇ ପ୍ରକାର ଅର୍ଥ ଅଛି ଏଠି ପ୍ରକୃତରେ ଭାଗବତରେ ରହିଛି ଅଧିକାଂଶ କଥା ବାହାରେ ଦେଖିଲେ ଗୋଟେ କଥା ମନେ ପଡ଼ିବ ଜଣାପଡ଼ିବ କିନ୍ତୁ ଭିତରେ ତାର ଆଉ ଗୋଟେ ଅର୍ଥ ରହିଛି ମୁଖ୍ୟ ଅର୍ଥ ଗୌଣ ଅର୍ଥ ଦୁଇ ପ୍ରକାର ଅର୍ଥ ରହିଛି ବେଦରେ ସେଇ ପ୍ରକାରରେ ଦୁଇ ପ୍ରକାର ଅର୍ଥ ରହିଛି ଗୋଟେ ମୁଖ୍ୟ ଅର୍ଥ ଗୌଣ ଅର୍ଥ ରହିଛି। ଶଙ୍କରାଚାର୍ଯ୍ୟ ଯେଉଁ ବେଦାନ୍ତ ସୂତ୍ରର ଭାଷା ଦେଇଛନ୍ତି ଶାରୀରିକ ଭାଷା ଦେଇଛନ୍ତି ସେଥିରେ ସେ ଗୌଣାର୍ଥଟା ପ୍ରତିପାଦନ କରିଛନ୍ତି। ତେଣୁକରି ସେ ଯେଉଁ ଗୌଣାର୍ଥଟା ପ୍ରତିପାଦନ କରିଛନ୍ତି ସେଥିପାଇଁ ଲୋକମାନେ ବେଦର ପ୍ରକୃତ ଅର୍ଥଟା ବୁଝିପାରନ୍ତି ନାହିଁ। ସେଥିପାଇଁ ବେଦକୁ ବୁଝିବା ପାଇଁ ହେଲେ ତାହେଲେ ଉପଯୁକ୍ତ ଗୁରୁଙ୍କର ସ୍ଥାନରେ ଯିବା ପାଇଁ ପଡ଼ିବ। ତେଣୁ ଶୁକ୍ରାଚାର୍ଯ୍ୟ ଯେଉଁ କହୁଛନ୍ତି ଇଏ ଆର ବାହ୍ୟ ଅର୍ଥ ଗୋଟେ ଅଛି ଅନ୍ତର୍ନିହିତ ଅର୍ଥ ଗୋଟେ ରହିଛି କାରଣ ସରସ୍ୱତୀ ଦେବୀ ସେଠି ପ୍ରକଟ ହେଉଛନ୍ତି ନା ଇଏ ହେଉଛନ୍ତି ଭଗବାନଙ୍କ ବିଷୟରେ ଯେତେବେଳେ କୁହା ହେବ ସେଠି ସରସ୍ୱତୀ ଦେବୀ ତାଙ୍କର ସେବା କରିବେ ଭଗବାନଙ୍କ ସେବା କରିବେ ସରସ୍ୱତୀ ଦେବୀ କେମିତି ସେବା କରିବେ ଏ କଥା ମାଧ୍ୟମରେ ସେବା କରିବେ ଭଗବାନ ଆମେ ଯେଉଁ କଥା କହୁଛେ ସରସ୍ୱତୀଙ୍କ କଥା ଜୀବାରେ ସରସ୍ୱତୀ ସେଥିପାଇଁ ପ୍ରଥମେ ସରସ୍ୱତୀଙ୍କୁ ବର୍ଣ୍ଣନା କରାଯାଇଛି
नारायण नमस्कृतम रम चैव नवतम देवी सरस्वती व्यासम तो जय सरस्वतींकर जय जयकार करायछि केना भगवान को चाहतले ने सेठी सरस्वती ने तंगर सेवा करछि तुम केमिति कि इंद्र अवता देवता माने बा असुर माने जत भगवान को गाली दियंती बा भगवान को विरुद्ध कथा कहंती सेतरे मध्य सरस्वती तार अर्थ करन तेणु शुक्राचार्य कथा कहते भगवान उद्देश्य प्रयोग ना ये नारायण बप हरी ये मायर पर आसी हरी सी तुम सब नहीं हरण कर ने बाहर अर्थ ये आम बुझा साधारण लोक मैंने बुझे बड़ी महाराज ये भाग बुझे बड़ी महाराज ग्रहण करना से गुरु को त्याग कर जो कहे गुरु न सत्सा स्वजन न सत्सा जननी न सत्सा पिता न सत्सा दैव न सत्सा न पति सत्सा जहन मोचे समुपे मृत्यु गुरु को कत त्याग करा पड़े ये शुक्राचार्य को गुरु को त्याग कर पूर्व से आज त्रिलोक को अधिकार कर कारण पूर्व जो दवासुर संग्राम से मृत्युवरण कर इंद्र वज्र से मृत्युवरण कर किंतु शुक्राचार्य मृत्यु सर मंत्र पुणी पुनर्जीवित करेणुता सेवा कर स्वर्गलोक अधिकार करने संगे संगे त्रिलोक को से त्रिलोक अधीश रही किंतु जिते बर्तमान से कहले वर्णना आलोचना बड़ी महाराज चिंता करेंगे शुक्राचार्य कहते समाज सबकि हरण कर ने बड़ीमा चिंता करेंगे कारण बड़ीमा तो दु जन गुरु अच्छे ये शुक्राचार्य जन गुरु आज जन प्रहलाद महाराज प्रशंसा भगवान जो प्रशंसा कर प्रहलाद महाराज क्या कही तुम प्रहलाद महाराज दया प्रहलाद महाराज से गुरु हिसाब से कौन परमाच्य गुरु हिसाब से कौन कर तेणु भक्त कहे से भगवान जो श्रेष्ठ धर्म से आचरण करेंगे श्रेष्ठ धर्म कौन भगवत गीता भगवान कह सर्वधर्म परित्यज्य मां एकम शरण ये हूँ श्रेष्ठ धर्म जो मैंने प्रकृत शुद्ध भक्त से बलिमार महाजन हो क्या धर्म अंतिम उद्देश्य जो रही अंतिम उद्देश्य को प्रतिपादन कर श्रेष्ठ धर्म कौटा से साधारण लोक बुझीपर तेणु बारह जन महाजन शंभु नारद शंभु कुमार कपिल मनु प्रहलाद विष्म बड़ी व्यास यदि बड़ी महाराज आस से जानते द्वादश एक विजानी धर्म एम भगवान भक्ता एम महाजन तेणु धर्मटा हूँ गुह्य गोपनीय जिनस विशुद्ध एवं दुर्बोध्य समस्त जानकर धर्म गुह्य विशुद्ध धर्म यज्ञ अमृत मसूद कि जो मैंने ये प्रकृत धर्म को जानपारे से अमृत आस्वादन करेंगे तेणु शुक्राचार्य जो प्रथम कहते तुम्हें जब प्रदान कर समस्त किसी ऐश्वर्य सब हरण करने भगवान भगवान हरण करेंगे निजप ना से शक्र इंद्र को प्रदान करेंगे तुम शत्रु इंद्र को प्रदान करेंगे तेणु जदि तुम समस्त किसी ऐश्वर्य पड़े तुम दैत्य कूल विनाश साधन करते तुम जान ना तुम प्रकृत उपकार कौन रही तुम जदि सब प्रदान करदेव तुम बचो कमी बर्तमान समय अच्छे से सब विभिन्न शास्त्र उद्धार कर प्रकृत किभली जन दान करने कथा पांच पांचटा भाग व्यक्त कर प्रदान कर धर्म जश काम अर्थ कुटुंब एम सब भाग कर प्रदान कर तुम्हें जब सब प्रदान कर तुम पी आवश्यकता कि पूरण हो कहार उद्देश्य हूँ शुक्राचार्य टे रही आसक्ति रही तुम्हें जब सब प्रदान कर तुम तो सब देद तुम गुरु मोर कौन आवश्यकता कम पूरण हो विभिन्न प्रकार अर्थ सब रही तेनाली से कहार उद्देश्य जे बर्तमान समय अच्छे तुम्हें प्रतिश्रुति प्रतिश्रुति हो जाओ ଯେ ତମେ ଭାବିବ ପ୍ରତିଶ୍ରୁତି ଓଦିବାଟା ଅନ୍ୟାୟ ହବ, ସେ କହୁଛନ୍ତି ନା ଏଇଟା ଅନ୍ୟାୟ ହବ। ସେସବୁ ଶାସ୍ତ୍ରରୁ ପ୍ରମାଣ ଅଧ୍ୟୟନ କହିବେ ଯେଉଁ ଏ ଯେଉଁ ଦେହରୂପକ ବୃକ୍ଷ, ଏଇଟା ବୃକ୍ଷର ଉପରି ଭାଗଟା ସତ୍ୟ ହେଲେ ମଧ୍ୟ କିନ୍ତୁ ତାର ଯେଉଁ ଚେର ସବୁ ରହିଛି ସେସବୁ ମିଥ୍ୟାରୁ ଆସୁଛି। ଏଭଳି ଭାବେ ବିଭିନ୍ନ ଶାସ୍ତ୍ରରୁ ବାକ୍ୟ ବା ଶାସ୍ତ୍ରର ପ୍ରମାଣ ଦେଇକି ସେ ବର୍ଣ୍ଣନା କରିବେ ଯେ ପ୍ରକୃତରେ ବର୍ତ୍ତମାନ ସମୟ ଅଛି, ତମେ ଏଇ ଯେଉଁ ପ୍ରତିଶ୍ରୁତି ଦେଇଛ ପ୍ରତିଶ୍ରୁତି କାମ କରିଛ, କାରଣ ସିଏ ତ ନିଜେ ଅନ୍ୟାୟ କରୁଛନ୍ତି ନା, ସେ ନିଜେ ଛଳନା କରି ଆସୁଛନ୍ତି ମାୟା ମନ ବକ ହରି, ସେ ନିଜେ ଛଳନା କରି ଆସୁଛନ୍ତି ମାୟା ରୂପରେ ଆସୁଛନ୍ତି, ତାଙ୍କର ଭଗବତ ସ୍ୱରୂପ ଦେଖୁନାହାନ୍ତି। କିନ୍ତୁ ଯେତେବେଳେ ମାଗୁଛନ୍ତି ଭିକ୍ଷା ମାଗୁଛନ୍ତି, ଛୋଟ ଛୋଟ ପାଦ ଦେଖିକି ମାଗୁଛନ୍ତି ଏଇଥିରେ ମୁଁ ତିନି ପାଦ ନେବି, କିନ୍ତୁ ଯେତେବେଳେ ନେବେ ସେତେବେଳେ ସେ ଆଉ ଏ ପାଦରେ ନେବେନି, ସେ ନେବେ ତାଙ୍କର ବିରାଟ ରୂପରେ ନେବେ, ତେଣୁ ସିଏ ଛଳନା କରୁଛନ୍ତି। ଆଉ ତମେ ତ ବର୍ତ୍ତମାନ ତମକୁ ସବୁକିଛି ପଡ଼ିଯିବ ନା, ତମର ତମର ଭବିଷ୍ୟତ କ'ଣ ବର୍ତ୍ତମାନ ମୁଁ ଜାଣିପାରୁଛି, ତେଣୁ ଇଏ ଯେଉଁ ଛଳନା କରିବ ତମେ ଦେବାଟା ଠିକ ହବନି, ତାକୁ ମଧ୍ୟ ତମେ ବି ଛଳନା କର। ସଠିକ ସାକ୍ଷ୍ୟ ଆଚରେ ତମର ଗୋଟେ ଚାଣକ୍ୟ ନୀତି ରହିଛି, ଯେଉଁମାନେ ସଠ ଆଚାର ଆସିବେ ତାକୁ ମଧ୍ୟ ସାକ୍ଷ୍ୟ ଆଚରଣ କରିବାକୁ ପଡ଼ିବ। ତେଣୁ କେଉଁଟା କରୁଥିଲେ କେଉଁ ସମୟରେ କେଉଁ ନୀତି ପ୍ରୟୋଗ କରିବାକୁ ପଡ଼ିବ ତମେ ସେଟା ଜାଣିବ, ତେଣୁ ବର୍ତ୍ତମାନ ସମୟ ଅଛି ତମେ ତାଙ୍କର ଯେଉଁ ପ୍ରତିଶ୍ରୁତି ଦେଇଛ ସେ ପ୍ରତିଶ୍ରୁତିରୁ ଓହରିଯାଏ। ଏଇଭଳି କହିଲା ପରେ ତାପରେ କେଉଁ କଥା ମଧ୍ୟ ବେଦରୁ ପ୍ରତିପାଦନ କରିବେ, ଶାସ୍ତ୍ରରୁ ପ୍ରମାଣ ଉଦ୍ଧାର କରି କହିବେ ବର୍ତ୍ତମାନ ତମେ ଏ ପ୍ରତିଶ୍ରୁତିରୁ ଓହରିଯାଅ। କିନ୍ତୁ ଭଗବାନ ଏସବୁ କାହିଁକି କରୁଛନ୍ତି, ଏ ଭଗବାନଙ୍କ ଲୀଳା। ଜଣେ ଭକ୍ତ ଅହେତୁକି ଅପ୍ରତିହତା, ଅପ୍ରତିହତା କୌଣସି ସମୟରେ ସେଟା ପ୍ରତିହତ ହେଇପାରିବନି, କେହି ତାକୁ ବାଧା ପ୍ରଦାନ କରିପାରିବନି, ଏସବୁ ବାଧା ସବୁ ଆସୁଛି ନା, କେମିତି ବଳି ମହାରାଜ ସବୁ ବାଧା ଉଲ୍ଲଙ୍ଘନ ବା ମାନେ ଅତିକ୍ରମ କରିଯିବେ ସେସବୁ ବର୍ଣ୍ଣନା କରାଯିବ, ଯେଉଁଥିପାଇଁ କି ସେ ଜଣେ ମହାଦେବ ହେଇପାରୁଛି। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଦେବ କି, ଅନନ୍ତ କୋଟି ବୈଷ୍ଣବ କି, ତାରି ଜୟ ଶ୍ରୀ।